ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ତୁମ୍ଭେ ସର୍ବାନ୍ତକରଣ ସହିତ ସଦାପ୍ରଭୁଙ୍କଠାରେ ବିଶ୍ୱାସ କର ଓ ନିଜ ସୁବିବେଚନାରେ ଆଉଜି ପଡ଼ ନାହିଁ, ଆପଣାର ସବୁ ଗତିରେ ତାହାଙ୍କୁ ସ୍ୱୀକାର କର, ତହିଁରେ ସେ ତୁମ୍ଭର ପଥ ସବୁ ସରଳ କରିବେ। ଆସନ୍ତୁ ସେହି ପଥ ପ୍ରଦର୍ଶକଙ୍କର ସନ୍ଧାନ ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
की को तुमे जीवन रे परित्राण करी छकी अनुभव मन शांति चिरंतन पाई छकी को तुमे जीवन रे परित्राण করিছ কি অনুভব মনে শান্তি চিরন্তন
প্রিয় শ্রোতা বন্ধু, আজ এই শুভ অবসরের আমার সৃষ্টিকর্তা তথা উদ্ধারকর্তা প্রভু যীশুখ্রিস্ট বহুমূল্য নামে শুভেচ্ছা জনায়। আজ এই পথ প্রদর্শিকা কার্যক্রমের অংশ হওয়া নিমন্তে আপনার স্বাগত জনায়। আপনার আপনার বহুমূল্য সময় দিয়ে এই কার্যক্রমের অংশী হয়ে আমি বিশেষ ধন্যবাদ। আপনার হৃদয়স্পর্শী সাক্ষ্য নিমন্তে বিশেষ ধন্যবাদ। আপনি নিজে এই কার্যক্রম শুণবা সঙ্গে সঙ্গে অন্য শুণাইবার উৎসাহিত করুবার জাঁ আমি মধ্যে বিশেষ খুশি। প্রভু আপনার আশীর্বাদ করতু ও আহরি আত্মিক জীবন বর্ধিষ্ণু করতু। আসন্তু তাহলে প্রভুঙ্কর বাক্য মধ্যে দিয়ে যাওয়া পূর্ব প্রার্থনার সহ প্রভুঙ্ বাক্যর নিকটবর্তী হওয়া। প্রিয় পবিত্র প্রভু, তোমার পবিত্র নামর ধন্যবাদ করুছু এই সুন্দর সময় সুযোগ পাই, জীবন্ত বাক্য পাই। প্রভু, তোমার বাক্য মধ্যে দিয়ে তুমি আমার সহিত কথা কুহ, তোমার পবিত্র উপস্থিতি আমাকে উপলব্ধি করা দিও। প্রত্যেক প্রভু তুমি আশীর্বাদ কর, তোমার শান্তি, তোমার আনন্দ এবং সুস্থতার বাহুছা হাতে তুমি প্রত্যেক আবরি রখ। প্রভু, নিবেদন প্রার্থনা করুছু আজ କାର୍ଯ୍ୟକ୍ରମ ମଧ୍ୟ ଦେଇ ତୁମେ ଆମମାନଙ୍କ ସହିତ କଥା କୁହ। ବିଶେଷରେ ପ୍ରଭୁ ଯେତେ ଶ୍ରୋତାବନ୍ଧୁମାନେ ରେଡିଓ ପାଖରେ ଅପେକ୍ଷା କରି ବସିଅଛନ୍ତି, ପ୍ରତ୍ୟେକଙ୍କୁ ପ୍ରଭୁ ତୁମେ ସ୍ପର୍ଶ କର, ପ୍ରତ୍ୟେକଙ୍କୁ ତୁମେ ଆଶୀର୍ବାଦ କର, ପ୍ରତ୍ୟେକଙ୍କର ମନସ୍କାମନା ତୁମେ ପୂର୍ଣ୍ଣ କର। ତୁମେ ପ୍ରତ୍ୟେକଙ୍କର ସହିତ ପରମେଶ୍ୱର ହୁଅ, ପ୍ରତ୍ୟେକଙ୍କୁ ତୁମେ ଆଶୀର୍ବାଦ କର, ପ୍ରତ୍ୟେକଙ୍କର ପରିବାରକୁ ତୁମେ ଆଶୀର୍ବାଦ କର। ଯେଉଁମାନେ ସୁସ୍ଥତା ଅପେକ୍ଷା କରନ୍ତି ପ୍ରଭୁ, ସେମାନଙ୍କୁ ସୁସ୍ଥତା ଦିଅ। ଯେଉଁମାନେ ସମସ୍ୟାରୁ ରକ୍ଷା ପାଇବା ପାଇଁ ପ୍ରଭୁ ପ୍ରାର୍ଥନା ଲୋଡ଼ିଛନ୍ତି, ତୁମେ ସେମାନଙ୍କୁ ସମସ୍ୟାରୁ ରକ୍ଷା କର। ଯେଉଁମାନେ ନିଜର ପରିବାର ପାଇଁ ପ୍ରଭୁ ପ୍ରାର୍ଥନା ଲୋଡ଼ିଛନ୍ତି, ପ୍ରତ୍ୟେକ ପରିବାରକୁ ତୁମେ ସୁରକ୍ଷା କର, ପିଲାମାନଙ୍କୁ ଆଶୀର୍ବାଦ କର, ସେମାନଙ୍କର ପ୍ରତ୍ୟେକଙ୍କର ତୁମେ ସହାୟ ହୁଅ ଏବଂ ପ୍ରତ୍ୟେକ ପରିବାରକୁ ଆତ୍ମିକ ଜୀବନରେ ବର୍ଦ୍ଧିଷ୍ଣୁ କରାଅ। ପ୍ରତ୍ୟେକଙ୍କର ଦୁଃଖ ତୁମେ ଦୂର କର, ତୁମରି ଶାନ୍ତି, ଆନନ୍ଦ, ସୁସ୍ଥତା ଦେଇ ପ୍ରତ୍ୟେକଙ୍କୁ ତୁମେ କଢ଼ାଇ ନିଅ। ଏହି ସମସ୍ତ ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ପୁରାତନ ନିୟମର ଉପଦେଶକ ପୁସ୍ତକଟିକୁ ଅଧ୍ୟୟନ କରିବା ନିମନ୍ତେ ଯିବା। ତେବେ ଆଜି ଆମେ ଉପଦେଶକ ପୁସ୍ତକର ପ୍ରଥମ ପର୍ବର ପ୍ରଥମ ଚାରିପଦ ଅଧ୍ୟୟନ କରିବା ନିମନ୍ତେ ଯିବା। ତେବେ ଏହି ପୁସ୍ତକଟିକୁ ଅଧ୍ୟୟନ କରିବାକୁ ଯିବା ପୂର୍ବରୁ ଆସନ୍ତୁ ଏହି ପୁସ୍ତକର ପୃଷ୍ଠଭୂମି ପ୍ରତି ଟିକେ ଦୃଷ୍ଟି ଦେବା। ଏହି ପୁସ୍ତକର ଲେଖକ ହେଉଛନ୍ତି ଜ୍ଞାନୀ ରାଜା ସଲୋମନ। ସଲୋମନ ମଧ୍ୟ ହିତୋପଦେଶ ପୁସ୍ତକ ଓ ପରମଗୀତ ଲେଖିଥିଲେ। ଆମେ ଏହି ଉପଦେଶକ ପୁସ୍ତକଟିକୁ ହିତୋପଦେଶ ପୁସ୍ତକଠାରୁ କେତେକାଂଶରେ ଭିନ୍ନ ବୋଲି ଲକ୍ଷ୍ୟ କରିବାକୁ ପାରିବା। ହିତୋପଦେଶ ପୁସ୍ତକରେ ଆମେ ସଲୋମନଙ୍କର ଜ୍ଞାନର ବିଷୟକୁ ଦେଖିଥିଲୁ, ମାତ୍ର ଏହି ଉପଦେଶକ ପୁସ୍ତକରେ ଆମେ ସଲୋମନଙ୍କର ମୂର୍ଖତାର ବିଷୟକୁ ଲକ୍ଷ୍ୟ କରିବାକୁ ପାରିବା। ଏହି ଉପଦେଶକ ପୁସ୍ତକଟି ସଲୋମନଙ୍କ ଜୀବନର ଏକ ନାଟକୀୟ ଆତ୍ମଜୀବନୀ, ଯେତେବେଳେ କି ସେ ଈଶ୍ୱରଙ୍କଠାରୁ ଦୂରକୁ ଚାଲିଯାଇଥିଲେ। ଏହି ଉପଦେଶକ ନାମଟି ଜଣେ ପ୍ରଚାରକ ବା ଦାର୍ଶନିକଙ୍କୁ ଦର୍ଶାଏ। ତେବେ ଦାର୍ଶନିକ ଶବ୍ଦଟି ଅଧିକ ପ୍ରଯୁଜ୍ୟ ହୋଇପାରେ, କାରଣ ଏହାକୁ କେତେକାଂଶରେ ଭୁଲ ଅର୍ଥରେ ଗ୍ରହଣ କରିନିଆଯାଇଥାଏ। ଏହି ପୁସ୍ତକର ବିଷୟବସ୍ତୁ ଈଶ୍ୱରଙ୍କ ବ୍ୟତୀତ ମନୁଷ୍ୟର ଦାର୍ଶନିକ ବିଚାର ଅଟେ, ଯାହାକି ଏହି ପୁସ୍ତକ ଏକ ସିଦ୍ଧାନ୍ତରେ ଉପନୀତ ହେବା ପରି ଉପନୀତ ହୋଇଥାଏ। କାରଣ ଏହି ପୁସ୍ତକରେ ଆମେ କେତେକ ଉକ୍ତିକୁ ଲକ୍ଷ୍ୟ କରିବାକୁ ପାରିବା, ଯାହାକି ଧର୍ମଶାସ୍ତ୍ରର ଅନ୍ୟ କେତେକ ନିର୍ଦ୍ଦିଷ୍ଟ ଉକ୍ତି ସହିତ ମତ ପାର୍ଥକ୍ୟତା ଦର୍ଶାଏ। ସଲୋମନ ମନୁଷ୍ୟମାନଙ୍କ ମଧ୍ୟରେ ସବୁଠାରୁ ଜ୍ଞାନୀ ଥିଲେ ଓ ତାହାଙ୍କର ଏକ ଜ୍ଞାନ ଥିଲା, ଯାହାକି ଈଶ୍ୱରଦତ୍ତ ଜ୍ଞାନ। ସେ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସୁଖ ତଥା ଆନନ୍ଦକୁ ଉପଭୋଗ କରିବାକୁ ଚାହିଁଥିଲେ, ଯାହାକି ମନୁଷ୍ୟ ନିମନ୍ତେ ଜଣାଶୁଣା। ଓ ଶେଷରେ ସେ ଏହି ସିଦ୍ଧାନ୍ତରେ ଉପନୀତ ହେଲେ ଯେ ସମସ୍ତ ହିଁ ଅସାର। ଅସାର ଶବ୍ଦର ଅର୍ଥ ଶୂନ୍ୟ ବା ଉଦ୍ଦେଶ୍ୟବିହୀନ। ଏହି ଅସାର ପଛରେ ଧାଇଁଲେ ମନୁଷ୍ୟ ତାହାର ଜୀବନରେ କେବେ ହେଲେ ପରିତୃପ୍ତି ପାଇପାରିବ ନାହିଁ। ଈଶ୍ୱର ଆୟୁବଙ୍କୁ ଦେଖାଇଲେ ଜଣେ ଧାର୍ମିକ ବ୍ୟକ୍ତି, ଯେ କି ଈଶ୍ୱରଙ୍କ ଦୃଷ୍ଟିରେ ପାପୀ ଥିଲେ। ଏହି ଉପଦେଶକରେ ଈଶ୍ୱର ସଲୋମନଙ୍କୁ ଦେଖାଇଲେ ଜଣେ ମହାଜ୍ଞାନୀ, ଯେ କି ଈଶ୍ୱରଙ୍କ ଦୃଷ୍ଟିରେ ମୂର୍ଖ ଥିଲେ। ଏହା ଏପରି ଏକ ପୁସ୍ତକ ଯେଉଁଥିରୁ ଅନେକ ଜ୍ଞାନୀ, ବିଦ୍ୱାନ ଓ ଉଚ୍ଚ ଯୋଗ୍ୟତା ସମ୍ପନ୍ନ ତଥା ପ୍ରଚାରକମାନଙ୍କୁ ମଧ୍ୟ ଅନେକ କିଛି ବିଷୟ ଶିକ୍ଷା କରିବାକୁ ଅଛି। ସେମାନଙ୍କର ସମସ୍ତ ଜ୍ଞାନ ବୁଦ୍ଧି ସତ୍ତ୍ୱେ ମଧ୍ୟ ଉଦ୍ଧାରର ଅନୁଭୂତି ପ୍ରାପ୍ତ ହୋଇନଥିବା ବ୍ୟକ୍ତି ବା ଆତ୍ମିକ ଜୀବନରେ ନୂତନୀକୃତ ହୋଇନଥିବା ବ୍ୟକ୍ତି ଈଶ୍ୱରଙ୍କ ଦୃଷ୍ଟିରେ ମୂର୍ଖ ସ୍ୱରୂପ ଅଟନ୍ତି। ହଁ, ଏହାକୁ ଗ୍ରହଣ କରିବା ସେମାନଙ୍କ ପକ୍ଷେ କଷ୍ଟକର, ଯେଉଁମାନେ କି ନିଜର ଜ୍ଞାନ, ବୁଦ୍ଧି ଓ କୌଶଳ ତଥା ଦକ୍ଷତା ବା ଚିନ୍ତାଧାରା ଉପରେ ଗୁରୁତ୍ୱ ଆରୋପ କରନ୍ତି। ଏହି ଉପଦେଶକ ପୁସ୍ତକରେ ଆମେ ଶିକ୍ଷା କରିବାକୁ ପାରିବା ଯେ ଖ୍ରୀଷ୍ଟଙ୍କ ବିନା ଆମେ କେବେ ହେଲେ ଜୀବନରେ ପରିତୃପ୍ତି ଲାଭ କରିପାରିବା ନାହିଁ। ଏପରିକି ଯଦି ଆମେ ସମଗ୍ର ଜଗତ ଲାଭ କରି ମନୁଷ୍ୟ ଯେଉଁ ସମସ୍ତ ବିଷୟରେ ନିଜର ହୃଦୟକୁ ପରିତୃପ୍ତ ରଖିବା ଲାଗି ଆବଶ୍ୟକ ବୋଲି ବିଚାର କରେ, ସେହି ସମସ୍ତ ବିଷୟ ମଧ୍ୟ ପ୍ରାପ୍ତ ହେବା, ତାହେଲେ ମଧ୍ୟ ଆମେମାନେ ପରିତୃପ୍ତ ହୋଇପାରିବା ନାହିଁ। ଏହି ଜଗତ ମନୁଷ୍ୟର ହୃଦୟକୁ ସନ୍ତୁଷ୍ଟ କରିପାରିବ ନାହିଁ, କାରଣ ଏହି ଜଗତର ବିଷୟ ପ୍ରତି ମନୁଷ୍ୟର ହୃଦୟ ଅତି ସମ୍ପ୍ରସାରିତ। ମନୁଷ୍ୟର ଚାହିଦା ଅପୂରଣୀୟ ଓ ମନୁଷ୍ୟର ଅଭାବ ଅସୀମ। ପରମଗୀତରେ ଆମେ ଶିକ୍ଷା କରିବାକୁ ପାରିବା ଯେ ଯଦି ଆମେ ଜଗତରୁ ଫେରି ଖ୍ରୀଷ୍ଟଙ୍କ ଆଡ଼କୁ ଦୃଷ୍ଟି କରିବା, ତାହେଲେ ଆମ୍ଭେମାନେ ତାହାଙ୍କର ସେହି ପ୍ରେମର ଅଦୃଶ୍ୟ ବହୁମୂଲ୍ୟତାକୁ କଳନା କରିପାରିବା ନାହିଁ, ଯେହେତୁ ତାହା ଆମ୍ଭମାନଙ୍କ ହୃଦୟଠାରୁ ଅଧିକ ସମ୍ପ୍ରସାରିତ। ତେବେ ଏହି ପୁସ୍ତକର ମୁଖ୍ୟ ଶବ୍ଦଟି ହେଉଛି ଅସାର, ଯାହାକି ଏହି ପୁସ୍ତକରେ 37 ଥର ପ୍ରୟୋଗ କରାଯାଇଅଛି ଓ ମୁଖ୍ୟ ଖଣ୍ଡବାକ୍ୟ ହେଉଛି ସୂର୍ଯ୍ୟ ତଳେ, ଯାହାକି 29 ଥର ପ୍ରୟୋଗ କରାଯାଇଅଛି। ଆଉ ଏକ ଖଣ୍ଡବାକ୍ୟ ଯାହାକି ବ୍ୟବହୃତ ହୋଇଅଛି ତାହା ହେଉଛି ମୁଁ ମୋର ହୃଦୟରେ କହିଲି। ଅନ୍ୟ ଅର୍ଥରେ କହିବାକୁ ଗଲେ ଏହି ପୁସ୍ତକଟି ମନୁଷ୍ୟ ହୃଦୟର ଗଭୀର ଚିନ୍ତାକୁ ଧାରଣ କରେ। ଏହି ସମସ୍ତ ଉପସଂହାର ଅଟନ୍ତି ଯାହାକି ମନୁଷ୍ୟମାନେ ସେମାନଙ୍କର ନିଜର ଜ୍ଞାନ ଅଭିଜ୍ଞତା ମଧ୍ୟ ଦେଇ ପହଞ୍ଚିପାରିଛନ୍ତି। ସଲୋମନ ସିଦ୍ଧାନ୍ତରେ ଉପନୀତ ହେଲେ, ତାହା ଯଦିଓ ଈଶ୍ୱର ନିଶ୍ୱସିତ ନୁହେଁ, ମାତ୍ର ଧର୍ମଶାସ୍ତ୍ର ଯାହାକି ସେମାନଙ୍କ ବିଷୟରେ ଆମମାନଙ୍କୁ କହେ ତାହା ଈଶ୍ୱର ନିଶ୍ୱସିତ। ଉପଦେଶକ ପୁସ୍ତକ ଜ୍ଞାନୀ ରାଜା ସଲୋମନଙ୍କ ଜୀବନର ଏକ ନାଟକୀୟ ଆତ୍ମଜୀବନୀ, ଯେତେବେଳେ ସେ ଈଶ୍ୱରଙ୍କଠାରୁ ଦୂରେଇ ଯାଇଥିଲେ। ହିତୋପଦେଶ ପୁସ୍ତକ ଯେପରି ସଲୋମନଙ୍କ ଜ୍ଞାନର ବିଷୟ ପ୍ରକାଶ କରେ, ଉପଦେଶକ ପୁସ୍ତକ ସେହିପରି ସଲୋମନଙ୍କର ମୂର୍ଖତାର ବିଷୟକୁ ପ୍ରକାଶ କରେ। ଏହି ପୁସ୍ତକଟି ଏକ ସମସ୍ୟା ମଧ୍ୟ ଦେଇ ଆରମ୍ଭ ହୁଏ, ତାହା ହେଉଛି ଏହି ପୃଥିବୀରେ ସବୁକିଛି ଅସାର। ଏହାପରେ ଆମେ ଦେଖିବାକୁ ଯିବା ଯେ କେତେଗୁଡ଼ିଏ ପରୀକ୍ଷା ନିରୀକ୍ଷା କରାଯାଇଅଛି। ସଲୋମନ ବିଭିନ୍ନ କ୍ଷେତ୍ର ମଧ୍ୟ ଦେଇ ଓ ବିଭିନ୍ନ ପରିସ୍ଥିତି ମଧ୍ୟ ଦେଇ ବା ବିଭିନ୍ନ ଅନୁଭୂତି ମଧ୍ୟ ଦେଇ ପରିତୃପ୍ତି ଅନ୍ୱେଷଣ କରିବେ। ସେ ବିଜ୍ଞାନ, ପ୍ରକୃତିର ନିୟମ, ଜ୍ଞାନ ଓ ଦର୍ଶନ ଶାସ୍ତ୍ର ପ୍ରଭୃତି ଚେଷ୍ଟା କରିବେ। ସେ ବର୍ତ୍ତମାନ ବଞ୍ଚିବା ନିମନ୍ତେ ଆମୋଦ ପ୍ରମୋଦ ତଥା ଭୌତିକ ବିଷୟ ସବୁକୁ ଉପଲବ୍ଧି କରିବା ନିମନ୍ତେ ଚେଷ୍ଟା କରିବେ। ସେ ଅଦୃଷ୍ଟବାଦ, ଦର୍ଶନଶାସ୍ତ୍ର, ଧର୍ମ, ଧନ ଓ ନୈତିକତା ନେଇ ଏକ ଅନୁସନ୍ଧାନ ଚଳାଇବେ। ଏହାପରେ ଏହି ପୁସ୍ତକର ଶେଷ କେତୋଟି ପଦରେ ସେ ତାଙ୍କ ଅନୁସନ୍ଧାନର ଶେଷ ଫଳ ପ୍ରଦାନ କରିବେ। କିନ୍ତୁ ମନେ ରଖନ୍ତୁ ଯେ ପ୍ରତ୍ୟେକ ଅନୁସନ୍ଧାନର ଉପସଂହାର ମାନବୀୟ ମାତ୍ର ଈଶ୍ୱରଙ୍କ ସତ୍ୟ ନୁହେଁ। ତେବେ ଯେତେବେଳେ ଆମେ କହୁ ଯେ ଈଶ୍ୱରଙ୍କ ବାକ୍ୟ ଈଶ୍ୱର ନିଶ୍ୱସିତ, ସେତେବେଳେ ଏହି ନିଶ୍ୱସିତର ଅର୍ଥକୁ ଭୁଲ ବୁଝନ୍ତୁ ନାହିଁ। ଏହି ଈଶ୍ୱର ନିଶ୍ୱସିତ ବା ଐଶୀ ପ୍ରେରଣା ଧର୍ମଶାସ୍ତ୍ରର ବାକ୍ୟଗୁଡ଼ିକର ସତ୍ୟାସତ୍ୟକୁ ପ୍ରମାଣିତ କରେ, ମାତ୍ର ସଦାସର୍ବଦା ଚିନ୍ତାଧାରାକୁ ନୁହେଁ, ଯାହାକି ପ୍ରକାଶ କରାଯାଇଥାଏ। ପୂର୍ବାପର ପ୍ରସଙ୍ଗ ବିଚାରକୁ ଅଣାଯିବା ଉଚିତ ଓ ବ୍ୟକ୍ତିବିଶେଷ ପ୍ରତି ଦୃଷ୍ଟି ଦେବା ଉଚିତ ଯେ କି ସେହି ଉକ୍ତି ଗଢ଼ିଛନ୍ତି ଓ କେଉଁ ପରିସ୍ଥିତିକୁ ନେଇ ସେହି ଉକ୍ତିଟି ପ୍ରକାଶ କରାଯାଇଅଛି। ଉଦାହରଣ ସ୍ୱରୂପ, ଇସ୍କାରିୟତ୍ ଜିହୁଦା ଦ୍ୱାରା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଶତ୍ରୁ ହସ୍ତରେ ସମର୍ପିତ ହେବା ଘଟଣାରେ ଘଟଣାଟି ଈଶ୍ୱର ନିଶ୍ୱସିତ, ମାତ୍ର ଜିହୁଦାର କାର୍ଯ୍ୟ ଈଶ୍ୱର ନିଶ୍ୱସିତ ନଥିଲା, ଏହା ଶୈତାନିକ କାର୍ଯ୍ୟ ଥିଲା। ତାଛଡ଼ା ସଲୋମନ ଯେଉଁ ଉକ୍ତିଗୁଡ଼ିକ ପ୍ରକାଶ କରନ୍ତି, ଯେତେବେଳେ କି ସେ ଈଶ୍ୱରଙ୍କଠାରୁ ଦୂରବର୍ତ୍ତୀ ଜୀବନଯାପନ କରି ପରିତୃପ୍ତିର ଅନ୍ୱେଷଣ କରୁଅଛନ୍ତି। ସଦାସର୍ବଦା ଈଶ୍ୱରଙ୍କ ଚିନ୍ତାଧାରା ଅନୁଯାୟୀ ନୁହେଁ। ସଲୋମନ ଯାହା କହନ୍ତି ତାହା ଯେ ଯଥାର୍ଥ ଭାବେ ଧର୍ମଶାସ୍ତ୍ରରେ ଲିପିବଦ୍ଧ ହୋଇଅଛି, ତହିଁର ସତ୍ୟତା ଈଶ୍ୱର ନିଶ୍ୱସିତ ବା ଐଶୀ ପ୍ରେରଣା ପ୍ରମାଣିତ କରେ। ତେବେ ଆସନ୍ତୁ ବର୍ତ୍ତମାନ ଆମେ ସେହି ସମସ୍ତ ବିଷୟ ଏହି ପୁସ୍ତକଟିକୁ ଅଧ୍ୟୟନ କରି ଆଲୋଚନା କରିବା ନିମନ୍ତେ ଯିବା। ତେବେ ଦେଖନ୍ତୁ, ଉପଦେଶକ ପ୍ରଥମ ପର୍ବର ପ୍ରଥମ ପଦରେ ଏହିପରି ଲେଖା ଅଛି, ଦାଉଦଙ୍କର ପୁତ୍ର ଜିରୁସାଲମସ୍ଥ ରାଜା ଉପଦେଶକଙ୍କର ବାକ୍ୟମାଳା। ଏହି ବିଷୟଟି ଯେତେଦୂର ସମ୍ଭବ ସଲୋମନଙ୍କ ବ୍ୟତୀତ ଅନ୍ୟ କାହା ପ୍ରତି ପ୍ରଯୁଜ୍ୟ ନୁହେଁ। ଦାଉଦଙ୍କର ଅନ୍ୟ ପୁତ୍ରମାନେ ଥିଲେ, ମାତ୍ର ସଲୋମନ କେବଳମାତ୍ର ଜଣେ ଥିଲେ ଯେ କି ଜିରୁସାଲମରେ ରାଜା ହୋଇଥିଲେ। ସେଠାରେ ଏକ ଦାର୍ଶନିକ, ଆମେ ଜାଣୁ ଯେ ସେ ଜ୍ଞାନ ପ୍ରାପ୍ତ ହୋଇଥିଲେ, ମାତ୍ର ପ୍ରକୃତିରେ ଏହା ଆତ୍ମିକ ବିଚାରବୁଦ୍ଧିର ଜ୍ଞାନ ନଥିଲା, ମାତ୍ର ଲୋକମାନଙ୍କୁ ଶାସନ କରିବାର ଜ୍ଞାନ, ଯାହାକି ରାଜନୈତିକ ଜ୍ଞାନ ଥିଲା। କିନ୍ତୁ ଏହା ଏକ ଈଶ୍ୱରଦତ୍ତ ଜ୍ଞାନ ଥିଲା, କାରଣ ସେ ସେହି ଜ୍ଞାନ ଈଶ୍ୱରଙ୍କଠାରୁ ମାଗିଥିଲେ। ବର୍ତ୍ତମାନ ଆମେ ଦେଖିବା ଯେ ସଲୋମନ ଈଶ୍ୱରଙ୍କଠାରୁ ଦୂରେଇ ଯାଇ ନିଜର ଅଭିଜ୍ଞତା ଦ୍ୱାରା ଅନେକ କିଛି ବିଷୟ ଜାଣିବା ନିମନ୍ତେ ଚେଷ୍ଟା କରୁଅଛନ୍ତି, ଏବଂ ତହିଁର ଫଳାଫଳ ମଧ୍ୟ ପ୍ରକାଶ କରୁଅଛନ୍ତି। ପ୍ରଥମ ପର୍ବର ଦୁଇ ପଦରେ ଏହିପରି ଲେଖା ଅଛି, ଉପଦେଶକ କହୁଅଛନ୍ତି, ଅସାରର ଅସାର, ଅସାରର ଅସାର, ସକଳ ହିଁ ଅସାର। ଅସାରତା ଏଠାରେ ଶୂନ୍ୟତାକୁ ପ୍ରକାଶ କରେ, ଯାହାର କି କୌଣସି ଉଦ୍ଦେଶ୍ୟ ବା ଅର୍ଥ ବା ମୂଲ୍ୟ ନଥାଏ। ଏହା ବିନା କୌଣସି ଉଦ୍ଦେଶ୍ୟ ବା ଲକ୍ଷ୍ୟ ନେଇ ଜୀବନକୁ ଛାରଖାର କରିବାର ବିଷୟକୁ ପ୍ରକାଶ କରେ। ଏହାର ଅର୍ଥ ପଶୁ ବା ପକ୍ଷୀ ପରି ଜୀବନଯାପନ କରିବା। ଆଜି ଅନେକ ଲୋକ ଏହିପରି ଲକ୍ଷ୍ୟହରା ଓ ପଥହରା ହୋଇ ଉଦ୍ଦେଶ୍ୟବିହୀନ ଜୀବନଯାପନ କରୁଅଛନ୍ତି, ଲକ୍ଷ୍ୟହୀନ ଜୀବନଯାପନ କରୁଅଛନ୍ତି। ଜୀବନର ବହୁମୂଲ୍ୟତାକୁ ସେମାନେ ଜାଣନ୍ତି ନାହିଁ। ଜୀବନ ଯେ କେତେ ବହୁମୂଲ୍ୟ ତାହା ସେମାନେ ବୁଝନ୍ତି ନାହିଁ। ଏପରିକି ସେମାନେ ହତୋତ୍ସାହିତ ହୋଇ, ହତାଶ ହୋଇ, ନିରାଶ ହୋଇ ଭାଙ୍ଗିପଡ଼ି ନିଜର ଜୀବନକୁ ମଧ୍ୟ ବିନଷ୍ଟ କରନ୍ତି, ଆତ୍ମହତ୍ୟା କରନ୍ତି। ଜୀବନର ବହୁମୂଲ୍ୟତାକୁ ସେମାନେ ଜାଣନ୍ତି ନାହିଁ, ମାତ୍ର ଅସାରତାରେ କାଳକ୍ଷେପଣ କରନ୍ତି, ଯାହାର ଶେଷ ଦଶା ବିନାଶ। ଉପଦେଶକ କହନ୍ତି, ଅସାରର ଅସାର, ସକଳ ହିଁ ଅସାର। ଏହାର ଅର୍ଥ ଈଶ୍ୱରବିହୀନ ଜୀବନ। ଏହା ସେହି ମନୁଷ୍ୟ ଯେ କି ସୂର୍ଯ୍ୟ ତଳେ ରହି ବିଚରଣ କରେ ଓ କଥାବାର୍ତ୍ତା କରେ, ଜୀବନରୁ କିଛି ପାଇବା ନିମନ୍ତେ ଚେଷ୍ଟା କରେ, ମାତ୍ର ସେ କ'ଣ ପାଏ? କିଛି ପାଏ ନାହିଁ। ସେ ଏହି ଜଗତ ପଥରେ ଧାଇଁ ଧାଇଁ ଶେଷରେ କ୍ଲାନ୍ତ ହୋଇଯାଏ, ହତାଶ ହୁଏ, ନିରାଶ ହୁଏ। ମୁଁ ଦେଖିଛି ଏପରି ଲୋକ ଅଛନ୍ତି ଯେଉଁମାନେ କି ସାରା ଜୀବନ ଧନ ପଛରେ ଦୌଡ଼ି ଦୌଡ଼ି, ଧନ ରୋଜଗାରରେ ନିଜର ସାରା ଜୀବନ ଅତିବାହିତ କରି ଶେଷରେ କହନ୍ତି, ମୁଁ ଏତେ ସବୁ କଲି, କ'ଣ ଲାଭ ହେଲା? ମୁଁ କ'ଣ ପାଇଲି? ମୁଁ କିଛି ଲାଭ ପାଇଲି ନାହିଁ। ମୋ ଜୀବନକୁ ମୁଁ କେବଳ ଅସାରତାରେ ବିତାଇ ଦେଲି। ବାସ୍ତବରେ ଜୀବନରେ ସମୟ ଆସେ ଯେତେବେଳେ କି ମନୁଷ୍ୟ ବୁଝିପାରେ ଯେ ସେ ଯେଉଁ ଅସାରତାରେ ଧାଇଁଛି ତାହାର ମୂଲ୍ୟ କିଛି ନାହିଁ, ସେ କିଛି ଫଳ ପାଇନାହିଁ। ତେବେ ବର୍ତ୍ତମାନ ଆମେ ଦେଖିବା ମନୁଷ୍ୟ କିପରି ତଥ୍ୟ ଅନୁସନ୍ଧାନ କରୁଅଛି। ପ୍ରଥମ ପର୍ବର ତିନି ପଦରେ ଏହିପରି ଲେଖା ଅଛି, ମନୁଷ୍ୟ ସୂର୍ଯ୍ୟ ତଳେ ଯେ ଯେ ପରିଶ୍ରମରେ ପରିଶ୍ରାନ୍ତ ହୁଏ ତାହାର ସେହିସବୁରୁ କି ଲାଭ? ଆସନ୍ତୁ ବର୍ତ୍ତମାନ ମନେ ରଖିବା ଯେ ଏହା ସୂର୍ଯ୍ୟ ତଳେ ଥିବା ମନୁଷ୍ୟର ଅନୁଭୂତି ଅଟେ। ଏହା ମନୁଷ୍ୟର ଦୃଷ୍ଟିଭଙ୍ଗୀ ବା ଦୃଷ୍ଟିକୋଣ। ମାତ୍ର ଈଶ୍ୱର ଏଠାରେ ତାହାଙ୍କର ମତାମତ ପ୍ରଦାନ କରୁନାହାନ୍ତି। ତେବେ ଆମେ ଏହି ପ୍ରଥମ ପର୍ବର ଚାରିପଦରୁ ଆରମ୍ଭ କରି ବାର ପର୍ବର ବାରପଦ ପର୍ଯ୍ୟନ୍ତ ସଲୋମନଙ୍କର ତଥ୍ୟ ଅନୁସନ୍ଧାନକୁ ବା ଅଭିଜ୍ଞତାକୁ ଲକ୍ଷ୍ୟ କରିବାକୁ ଯିବା। ବର୍ତ୍ତମାନ ସେ ବିଜ୍ଞାନ ଉପରେ କିଛି ତଥ୍ୟ ଆହରଣ କରିବା ନିମନ୍ତେ ଚେଷ୍ଟା କରୁଅଛନ୍ତି। ସେ ପ୍ରକୃତିର ନିୟମ ଉପରେ ଅଧ୍ୟୟନ କରନ୍ତି। ଏହା ଏକ କୌତୁହଳର ବିଷୟ ଯେ ସଲୋମନ ଏହା ଜାଣିବା ନିମନ୍ତେ ଚେଷ୍ଟା କଲେ, ଯାହାକି ଆଜି ମଧ୍ୟ ଅନେକ ଲୋକ ଏହି ପ୍ରକୃତିର ନିୟମକୁ ଅଧ୍ୟୟନ କରନ୍ତି। ତେବେ ଦେଖନ୍ତୁ, ପ୍ରଥମ ପର୍ବର ଚାରିପଦରେ ଲେଖା ଅଛି, ଏକ ପୁରୁଷ ବହିଯାଏ ଓ ଅନ୍ୟ ପୁରୁଷ ଆସେ, କିନ୍ତୁ ପୃଥିବୀ ସଦାକାଳ ଥାଏ। ଲେଖା ଅଛି, ପୃଥିବୀ ସଦାକାଳ ଥାଏ ଓ ଏହାର ଏକ ସ୍ଥିରତା ଥାଏ, ମାତ୍ର ମନୁଷ୍ୟର ତାହା ନଥାଏ, କାରଣ ମନୁଷ୍ୟ କ୍ଷଣସ୍ଥାୟୀ ବା ଅସ୍ଥାୟୀ। ପ୍ରକୃତିରେ ଆମମାନଙ୍କ ମଧ୍ୟରୁ ଅନେକ ଦୀର୍ଘକାଳ ବଞ୍ଚି ରହିବେ ନାହିଁ, କିନ୍ତୁ ସେ ଯାହା ହେଉନା କାହିଁକି ମନୁଷ୍ୟ ଜାତି ବଂଶାନୁକ୍ରମେ ବା ପୁରୁଷାନୁକ୍ରମେ କ୍ରମାଗତ ଗତି କରିବେ। ପ୍ରକୃତରେ ଏହି ପାର୍ଥିବ ଜୀବନକୁ ଦୃଷ୍ଟି ଆଗରେ ରଖି ମନୁଷ୍ୟର ଜୀବନକୁ ଚିନ୍ତା କଲେ ଈଶ୍ୱରଙ୍କ ସୃଷ୍ଟ ଜଗତ ମଧ୍ୟରେ ମନୁଷ୍ୟ ହେଉଛି ସବୁଠାରୁ ଦୁର୍ବଳ, ସବୁଠାରୁ ହୀନ। ସେ ଅଳ୍ପ କେତେକ ବର୍ଷ ବା ମାସ ବା ଦିନ ନିମନ୍ତେ ବଞ୍ଚିରହେ। ଏହି ପୃଥିବୀ କେଉଁ ସମୟରୁ ରହିଅଛି ତାହା ଯଦିଓ କେହି ଜାଣନ୍ତି ନାହିଁ, ମାତ୍ର ଏହି ପୃଥିବୀ ମନୁଷ୍ୟ ଆସିବା ପୂର୍ବରୁ ରହିଅଛି ଓ ଆମ୍ଭମାନଙ୍କ ମଧ୍ୟରୁ ଅଧିକାଂଶ ଏହି ପୃଥିବୀ ଛାଡ଼ିବା ପରେ ମଧ୍ୟ ଏହା ସେହିପରି ରହିଥିବ। ପ୍ରକୃତରେ ମନୁଷ୍ୟ ନିଜକୁ ଯାହା ଭାବେ ସେ ସେହିପରି ନୁହେଁ। ଆପଣ ଦେଖନ୍ତୁ, ଆପଣ ବଜାରରୁ ଯେଉଁ ପାର୍ଥିବ ବିଷୟ ସବୁ କିଣନ୍ତି, ସେଥିପାଇଁ ବର୍ଷେ ବା ଦୁଇ ବର୍ଷ ବା ତିନି ବର୍ଷ ଗୋଟିଏ ଗ୍ୟାରେଣ୍ଟି ସମୟ ଥାଏ, ଗୋଟିଏ ନିର୍ଦ୍ଧାରିତ ସମୟ ଥାଏ। ଆଉ ସେ ନିର୍ଦ୍ଧାରିତ ସମୟ ମଧ୍ୟରେ ଯଦି କିଛି ସେଇ ବିଷୟ ପ୍ରତି କିଛି ଅସୁବିଧା ହୁଏ ବା କୌଣସି ପ୍ରକାର ସେଇ ଦ୍ରବ୍ୟରେ ବା ସେଇ ବିଷୟରେ କିଛି ତ୍ରୁଟି ରହେ, ତାହେଲେ ତାହା ମାଗଣାରେ ମଧ୍ୟ ପୁନର୍ବାର ସଂଶୋଧନ କରାଯାଏ। କିନ୍ତୁ ଆପଣ କହିପାରିବେ, ମନୁଷ୍ୟ ଜୀବନର କିଛି ଗ୍ୟାରେଣ୍ଟି ଅଛି, କିଛି ନିଶ୍ଚିତତା ଅଛି? ଆମେ ସାଧାରଣତଃ ପାର୍ଥିବ ବିଷୟକୁ ଦେଖି ତାହାର ସମୟକାଳ ନିଶ୍ଚିତ କରିଥାଉ, କିନ୍ତୁ ମନୁଷ୍ୟ ଜୀବନର ସମୟକାଳର କିଛି ନିଶ୍ଚିତତା ନାହିଁ, ଅନିଶ୍ଚିତ। ଯେଉଁ ମନୁଷ୍ୟ ଯେଉଁ ବିଷୟକୁ ସେ ନିଜ ହସ୍ତରେ ନିର୍ମାଣ କରେ, ସେ ବିଷୟ ପ୍ରତି ସେ ଗୋଟିଏ ନିର୍ଦ୍ଧାରିତ ସମୟ ମଧ୍ୟ ଦିଏ, କିନ୍ତୁ ମନୁଷ୍ୟ ନିଜ ଜୀବନ ନିମନ୍ତେ କୌଣସି ନିର୍ଦ୍ଧାରିତ ସମୟ ଦେଇପାରେ ନା ଯେ ସେ ଏତେ ବର୍ଷ ବା ଏତେ ମାସ ବା ଏତେ ଦିନ ବଞ୍ଚି ରହିବ ବୋଲି, ତାହାର କୌଣସି ନିଶ୍ଚିତତା ନାହିଁ। ଏପରିକି ମନୁଷ୍ୟ ଯେଉଁ ଗୃହଟିଏ ନିର୍ମାଣ କରେ, ସେ ଗୃହରେ ସେ ବାସ କରେ, କିନ୍ତୁ ସେ ଗୃହ ମନୁଷ୍ୟ ଜୀବନଠାରୁ ଅଧିକ ଦୀର୍ଘସ୍ଥାୟୀ, କିନ୍ତୁ ମନୁଷ୍ୟର ଜୀବନ ଦୀର୍ଘସ୍ଥାୟୀ ନୁହେଁ। ତାହେଲେ ଏ ଜଗତରେ ମନୁଷ୍ୟର ଜୀବନର କ'ଣ ଅଛି, କ'ଣ ନିଶ୍ଚିତତା ଅଛି, କ'ଣ ମୂଲ୍ୟ ଅଛି? ଈଶ୍ୱରଙ୍କ ବାକ୍ୟ କହେ, କ୍ଷଣକେ ଦୃଶ୍ୟ ହୋଇ ଅଦୃଶ୍ୟ ହୁଏ ଯେଉଁ କୁହୁଡ଼ି, ମନୁଷ୍ୟ ତାହାରି ସମାନ। ପ୍ରିୟ ବନ୍ଧୁ, ଏହି ଅସ୍ଥାୟୀ ଅନିତ୍ୟ ଜୀବନରେ, କ୍ଷଣସ୍ଥାୟୀ ଜୀବନରେ ମନୁଷ୍ୟ କେତେ କ'ଣ ଅହଙ୍କାରର କଥା କହେ, କେତେ କ'ଣ ଚିନ୍ତା କରେ, କେତେ କ'ଣ କରିବା ପାଇଁ ନିଷ୍ପତ୍ତି ନିଏ, ମାତ୍ର ସେ ଜାଣେ ନା ତାର ଜୀବନର ଅନ୍ତ କେଉଁଠି। ପ୍ରକୃତରେ ଆଜି ଯଦି ଆମମାନେ ଆମମାନଙ୍କର ଜୀବନକୁ ସମୀକ୍ଷା କରିବା, ଦେଖିବା ଆମମାନଙ୍କର ଏହି ଛାର ଜୀବନ ମଧ୍ୟ ଦେଇ ଈଶ୍ୱର ତାହାଙ୍କର ମହାନତା ପ୍ରକାଶ କରିଅଛନ୍ତି। ଆଉ ସେ ଚାହାନ୍ତି ମନୁଷ୍ୟ ଯେପରି ତାହାଙ୍କର ପ୍ରଶଂସା କରୁ, ତାଙ୍କର ଗୌରବ କରୁ। ବର୍ତ୍ତମାନ ଆମେ ଦେଖୁ ଯେ ସଲୋମନ କେତେକ ଚମତ୍କାର ମନ୍ତବ୍ୟ ଦିଅନ୍ତି। ଏଠାରେ ଏକ ଭାବବାଣୀକୁ ଲକ୍ଷ୍ୟ କରିବାକୁ ପାରିବା, ଯାହାକି ସଲୋମନ ପ୍ରକୃତିର ନିୟମକୁ ଅଧ୍ୟୟନ କରି ସେହି ପ୍ରକୃତି ସମ୍ପର୍କରେ ଅନେକ କିଛି ତଥ୍ୟ ଆବିଷ୍କାର କରିଥିଲେ। ଏହା ମଧ୍ୟ ଅତି କୌତୁହଳର ବିଷୟ ଯେତେଦୂର ପର୍ଯ୍ୟନ୍ତ ବିଜ୍ଞାନକୁ ବିଚାରରେ ଅଣାଯାଏ ଏହି ସମସ୍ତ ତଥ୍ୟ ଆମମାନଙ୍କ ସମୟ ନିମନ୍ତେ ମଧ୍ୟ ପ୍ରଯୁଜ୍ୟ। ତେବେ ଏହି ସମସ୍ତ ବିଷୟ ଆମେ ପରବର୍ତ୍ତୀ କାର୍ଯ୍ୟକ୍ରମରେ ଅଧ୍ୟୟନ କରି ଆଲୋଚନା କରିବା ନିମନ୍ତେ ଯିବା। ଆଜି ପାଇଁ ଏହିଠାରେ ରଖିବା। ଈଶ୍ୱର ଆମ ପ୍ରତ୍ୟେକଙ୍କର ସହବର୍ତ୍ତୀ ହୁଅନ୍ତୁ।
প্রিয় শ্রোতা, আমার কার্যক্রম নিয়মিত শুণুবার অশেষ ধন্যবাদ। আপনার এই কার্যক্রম শুণবা দ্বারা আত্মিক জীবনের উপকৃত হয়ে পে আমার বিশ্বাস। প্রভু যীশু বিষয়ে অধিক জাণবার আগ্রহ লে অথবা উপাদেয় পুস্তকর আবশ্যক লে আমসহ যোগাযোগ করতু। আমার ঠিকনা পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751001।
মোবাইল নম্বর 9777221415।
ঠিকনাটি আউথরে শুনন্তু, পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751001।
মোবাইল নম্বর 9777221415।
আমার ইমেল আড্রেসটি লিখে রাখুন, odia.ttb@radio882.com। তবে আজি পাই বিদায় দিওন্তু। নমস্কার।